ନମସ୍କାର, ମୁଁ ସଙ୍ଗୀତା ପାତ୍ର, ନାକାଗାଡ଼ି ଚାଳ ସାହି 23 ନମ୍ବର ୱାର୍ଡରୁ କହୁଛି। ଆମ ବସ୍ତିରେ ଆଗରୁ ଅଳିଆ ଗାଡି ଆସୁନଥିଲା, ଏବେ ଯାହା ହଉ ଯେହେତୁ ଯାହା ହଉ ଭଲରେ ଅଳିଆ ଗାଡି ଆସୁଛି, ଆଉ ସ୍ୱିପର ଦି ଜଣ ବି ଆସୁଛନ୍ତି, ମାନେ ରାସ୍ତା ସାହି ଆରମ୍ଭରୁ ସାହି ଶେଷ ପର୍ଯ୍ୟନ୍ତ ଓଳେଇକି ସଫା କରୁଛନ୍ତି। ଅଳିଆ ଗାଡି ଆଉ ଅଳିଆ ରଖୁନି, ସାଙ୍ଗେ ସାଙ୍ଗେ ନେଇକି ପଳଉଛି ଅଳିଆ ଗାଡି। ତ ଆମେ ଚାହୁଁଛୁ ଯେ ଗୋଟେ ସାହିରେ ଗୋଟେ ଡ୍ରେନ ହେଇଥିଲେ ଭଲ ହୁଅନ୍ତା। ଡ୍ରେନଟା ଆମର ନାହିଁ, ଯେହେତୁ ବର୍ଷା ଦିନେ ଆମେ ବସ୍ତି ବାସିନ୍ଦା ବହୁତ ହଇରାଣରେ ପଡୁଛୁ, ଘରେ ପାଣି ପଶିଯାଉଛି। ଡ୍ରେନଟା ଯଦି ଛୋଟ ଡ୍ରେନ ହଉ ପଛେ, ଯଦି ସରକାରଙ୍କ ଦୃଷ୍ଟିକୋଣରୁ ଆମକୁ ଏତିକି ସାହାଯ୍ୟ କରନ୍ତେ, ଆମେ ଆହୁରି ଉପକୃତ ହୁଅନ୍ତୁ। ଡ୍ରେନଟା ଆମ ଘର ଛୋଟ ଡ୍ରେନ ହଉ ପଛେ, ଆମକୁ ଟିକେ ଡ୍ରେନ ଗୋଟେ ଦରକାର। ଡ୍ରେନଟା ଯଦି ଆପଣଙ୍କ ମାଧ୍ୟମରେ ହେଇପାରନ୍ତା, ଆମେ ଆହୁରି ଉପକୃତ ହୁଅନ୍ତୁ। ଧନ୍ୟବାଦ।